वासुदेवायो नमो भगवते वासुदेवायो नमो भगवते वासुदेवायो
प्रसादितो सत्यवत्याः मैवं भूदिति भार्गवो अथो हरि भवे पौत्रो जमदग्नि ततो सत्यावत्याः मैवं भूरिति भार्गवो भवतरि भवेत् पौत्रो जमदग्निस्ततो अभवत् जं आहुर्वासुदेवांसं हैहयानं कुलान्तकम् त्रिसप्तकृत्तोज इमां चक्रे निक्षत्रियं महीं। पंतमाने ए परशुरामको भगवान वासुदेवंकर अवतार रूपरे ग्रहण करन्ति जेकि पानिलगढ़ क्षत्रिय डायनास्ट क्षत्रिय वंशको विनाश करुले परशुराम केमी क्षत्रिय ट्वेंटी वन एक बार क्षत्रिय वंश विनाश करुले परशुराम है सरकार अर्थ जितेबले राजकूल अत्यधिक गर्वोन्मत्त हो पड़े से पैसन आज तम गुण जो गर्वोन्मत्त हो पड़े फल अधार्मिक हेले एवं ब्राह्मण मान नियम मानले ना एणु परशुराम से विनाश कले जदि से दोष बेस किसी जहाँ कहते सीवियर एत बड़ दोष नाला तथापि हि किल देम टू लेसन दि बर्डन अफ दि वर्ल्ड पृथ्वी भार हरण कर शिशु मान विनाश कले श्लोक भाष्य दे आम परमाराध्य गुरुदेव श्री श्रीमदे श्री भक्ति वेदांत स्वामी रूपाजी महाराजा कहते तार ओडिया अनुवाद कहे साधारण क्षेत्रीय गण बा शासनकर्ता शासन करण अकॉर्डिंग टू द रूल्स एंड रेगुलेशन इनाक्टेड बाय ब्राह्मण एंड सेंट पर्सन ब्राह्मण साधु संत मान द्वारा जो नियम प्रणीत होते तदन जा शासन करार कथा रूलिंग क्लास बिकम इरेस्पॉन्सिबल इन रिगार्ड टू रिलीजियस प्रिंसिपल्स इट बिकम्स बर्डन ऑन द अर्थ जितेबले शासकगण दायित्वहीन हो जाती धर्मनीति मानती ना से पृथ्वी पर भार स्वरूप हमें ए कथा श्लोक कहुचे रजस्तम वृतम भारम अब्रह्मण्यम शासक श्रेणी जितेबले इग्नोरेन्स पासन रज आ तम गुण द्वारा प्रभावित हूँ से पृथ्वीर भार स्वरूप हमें ताले कौन हम देन एनिहिलेटेड बाय सुपीरियर पावर उच्चतर शक्ति विनाश करियो वी एक्चुअली सी फ्रॉम मॉडर्न हिस्ट्री दैट मोनार्चीज हैव बीन अबोलिश्ड बाय वेरियस रिवॉल्यूशन आजिकल हम देखुचे आधुनिक इतिहास राजतंत्र लोप पाई जाइए बहु विप्लव हो गई बट अनफॉर्चुनेटली मोनार्चीज हैव बीन अबोलिश्ड टू एस्टैब्लिश द सुप्रीमेसी ऑफ थर्ड क्लास एंड फोर्थ क्लास मैन किंतु दुर्भाग्य कथा हूँ यह जे राजतंत्र लोप पाईगला किंतु फल तृतीय श्रेणी चतुर्थ श्रेणी लोक मान आसीगला से मैंने शासन गादी को आसीगले से महत्व वृद्धि पाला अल्दो मोनार्चीज ओवर पावर बाय द मोर्स ऑफ पैशन एंड इग्नोरेंस हैव बीन अबोलिश्ड इन द वर्ल्ड द इनहैबिटेंट्स ऑफ द वर्ल्ड आर स्टिल अनहैपी राजतंत्र रजतम गुण प्रभावित हेरू लोप पाई जाला हेले सुधा पृथ्वी लोक मैंने सुखी नुहति फर अल द क्वालिटीज अफ दि फर्मर मोनार्स वर डिग्रेडेड बाय टेन्स अफ इग्नोरेन्स These monarchs have been replaced by men of mercantile and worker classes whose qualities are even more degraded. Jadiyo, Tadatamaguna Pavita Havad Jugu, Rajpantralo Paila, Rajvanshya, Lukhati Sasan Kortre Tankar Sasan Chaliyala, Tathapi, Prithivi Lokman Shri Hunanti, Kahinki, Na, Tanko Badrala Jomane Asile, Sasan Kuryaku, Semanale Boisho, Asudra Sreni Ruluko, Jaha, Tankar Chetana Oti Nicho, Tankar Rahuri Nicho. When the government is actually guided by Brahmanas, God conscious men, then there can be real happiness for the people. Shasako, the Sarkar, the Brahmano, how Bhagavat Chetana Shilo, Sadhusantan Upadeshkrami, Sasan Kuriwe, Tahal Prakutare, Lokuman Kar Sukha Asiva, Asukha Samrati Asiva. Therefore, in previous times, when the ruling class was degraded to the most of passive ignorance, Brahmanas, headed by such a Kshatriya-spirited Brahmanas, Parshuram, killed them 21 consecutive times. Sethipai, Purakalare, Jatavale, a Kshatriya-sasak-guna, Radhata-mantara-pahita-hi-gale, Nichastra-kukhasi-pale, Jatavale, Kshatriya-spirited Brahmana. Brahmana-kule jato, kentu Kshatriya-manabhuti, Parshuram, Parshuram-bhali, Eprakar, Vekti-abhivita-hi, Jekhi, In college, we stated in Srimad Bhagavatam 12th canto, 12 to 13, thus surprise Rajasu, the ruling class, Rajanya will be no better than plunderers, dasya, because the third class and fourth class men will monopolize the affairs of the government. College, we Bhavishadvani, college, Bhavishadvani, Dvadaskandu Hatha Jayaji, Bhagavatam Dvadaskandu Dita Dattarshokari Kwaiji, thus surprise Rajasu. Rajakulo, Basasakogono, Dosuagia Kuribe, Plunderers, Karano, Semanal Centurtiva Totosuni, Luko, Jeki, Sasano, Gadia, Odigar Kuribe. Ignoring the religious principles and Brahminical rules and regulations, they will certainly try to plunder the riches of citizens without consideration. Then, Dharma Niti Manivena. Brahminical rules regulation, Brahman Sanskriti, jo niti niyam achi, regulation achi, sadhan achi, vidhinished achi, shudu manuye na, aphalade se mane dasyu hai jibe. Pradhaman karo, dhano sampati, kolis vishan no kari giri, lundhan kari bhe. Stated elsewhere in Srimad Bhagavatam 12.1.30, daskandha bhatra punasso, kathamadya, Salishloka Rikwaichi, Asanskruta Kriyahina, Radhasa, Tamasa, Brudha, Pradaste, Vakishanti, Mletsa, Radhanya Rupina, being unpurified, neglecting to discharge human duties properly, and being influenced by modes of pious and rajas and tamas, unclean people, Mletsas, possessing as member of government, Rajanya Rupino, will sell the citizens, Pradaste Bhakkishanti. Artha uchi shlokara, je samani mletsa hebe, asuchi, sochabhavra ibana, manavika kartabhyasthikana rupe palan kuribena, radatamaguna dvara prabhavita hebe, mletsa, emane asibe, Rajanya Rupino, sasangadike asibe. Tapare Pradaste Bhakishanti Pradaman Kradhan Sampatku Bhakyan Kari Apuran Kari. And in still another place, Srimad Bhagavatam 12.2.7.8, Dvadaskandha Bhagavatam, Ditya Adhyaya, Ashtam Shloka Puni Kwaichi, Evam Prajabhi Dustabhi Akirne Khiti Mandale, Brahma Vitkhetra Sudrana, Jovali Bhavitanko, Prajahi Lubdhi Rajanir, Nirguni dasyu dharma bhi achinna daradravina jasyanti girikanana. Human society is naturally grouped in four divisions. Stated in Bhagavad Gita, chatvanyam maya srishta guna karma bhasa. Gita rekata kwahi chi, manu samad chari bhaga vivakta varna ashram vivaga nahi giri chari bhaga vivakta, swabhi keta. But if the system is neglected and the qualities and divisions of society are not considered, result will be Brahma Vitkhetra Sudranam Jovali Bhavitam Ba. The so-called caste system, Brahman, Kshatriya, Vaishya, Sudra, will be meaningless. Jadi e parnasam dharma palan kara na jaye, tahale phala kon hobo? Na brahmana bir kshatriya sudranam jo boli bhavitam va. Arthat brahman kshatriya vaishya sudra e jo varna vibhara yar mulya kichu rahiba na. As a result, whoever somehow or other becomes powerful will be the king or president. Je shaktishali hobo, prabhavshali hobo, phalare se shasaka hobo, raja hobo, deshar president hobo. And thus the prajas, citizens, so harassed that they will give up hearth and home and will go to the forest, Jashyanti Girikananam, to escape harassment by government officials who have no mercy and are addicted to ways of plunderers. Then, prajaganaka, kusamane bada utpidan karibe, prajaganaka kon karibe, tankara dhana sampati grodhara chadide, banku palibe, Jashyanti Girikananam, e sarkar, ungar utpidan na sajya kari na pari, tankara sarkari lokankara na marci, dayasunya, krura, vyavahar karibe, addicted to ways of plunderers, dasyudhar, kabali vyavahar karibe, samane utpad rakhya paen, Girikananaku palijibe. Therefore, the prajas or people in general must take to Krishna conscious movement, Hare Krishna movement, which is the sound incarnation of Supreme Personal Godhead. Then, upadesh diya uchi, prajagana, jana sadhana, Krishna chetana gandhari bha uchi, amar je Hare Krishna andolan chalchit jogadabha uchi, Hare Krishna mahamantra, jeki bhagavan karo bani, mantra rupi avatar, kalikale, nama rupi, Krishna avatar, Krishna, the Supreme Personal Godhead, has now appeared as incarnation by His holy name. Kalikala nama rupare Bhagavan Krishna Vatri nahi chandi. Therefore, when the prajas become Krishna conscious, they can then expect a good government and good society, perfect life, liberation from the bondage of material existence. Then, janasadhana jatvale, prajagala jatvale samasthi Krishna chetana shira hejive, tahale bhala sasana asive, sasaka sarkar asive. And prajagana to bhot dekiri, Vatsuchanti, Sasaka Manku, then Sumas Prajajatvali, Krishna Chaitanya Shurabe, and the Bolo, Swadhu Vekti Vachivesmane, Apollo Bolo Sarkarasibo, Abol Samad Vatidhobo, Asuddha Jibandapan Karibe, even Baba Bandhunur Muktahi Paribe. Ehla Ishlokupare, the Adaitvamra Paramaradhyatru Gurudev, Sri Srimadesi Bhakti Vedanta Swami, Prabhupada Maharajankaro Bhasya. Iti Kali Yuga বর্ণনা দিয়েছি কলিযুগ সম্বন্ধে ভবিষ্যৎবাণীর কথা দ্বাদশ স্কন্ধ ভারত উদ্ধার করছেন প্রভুপাদ ক্ষত্রিয়গণ যেতবেলে ধর্ম মানিবে না রজতম দ্বারা প্রভাবিত হইবে দস্যু ফলে দস্যু ধর্ম গ্রহণ করিবে প্রণ্ড করিবে প্রজামানঙ্কু সেতবেলে সেমানে অসুর হয়েগেলে ভার স্বরূপ হয়েগেলে পৃথিবীর ভার স্বরূপ হয়ে গেলে সেইপাই পরশুরাম একইশ বা সেমানঙ্কু নিহত করছেন পৃথিবীর ভার লাঘব করা সেমানঙ্কু নিহত করছেন পরশুরাম হচ্ছেন সত্যাবেশ অবতার ভগবান সত্যাবেশ অবতার হচ্ছেন পরশুরাম দুই প্রকার সত্যাবেশ অবতার অছি টু টাইপস আর But say, empowered incarnation. What are they? Dhruva Maharaj bolo. Bhagavadavesh Satyavesha. Bhagavadavesh Satyavesha. Bhagavadavesh avatar. Kapila Dev or Rushabh Dev. Kapila Dev, Rushabh Dev. E dui jana uchandi Bhagavadavesh avatar. By Satyavesha avatar aniko chandi. কিন্তু সাতজন সাতমূর্তি প্রসিদ্ধ সত্যাবেশ অবতার আসছে সেমানে হলে প্রথম নম্বর হলে বৈকুণ্ঠস্থ শেষ যে কি সসেবল শক্তি অবতার অনন্ত ধারণ করছেন ভূধারণ হলে ভূধারণ শক্তি অবতার ব্রহ্মা মধ্য সত্যাবেশ অবতার গুণাবতার এবং সত্যাবেশ অবতার সৃষ্টি শক্তি অবতার চতুর্সনা চারিকুমার জ্ঞান শক্তি অবতার নারদ भक्ति शक्ति अवतार, त्रुथु पावन शक्ति अवतार, परशुराम होती दुष्ट दमन शक्ति अवतार। ये सात मूर्ति शक्त्यावेश अवतार, प्रसिद्ध शक्त्यावेश अवतार, अनेक शक्त्यावेश अवतार अच्छा। तेणु परशुराम होती शक्त्यावेश अवतार भगवान दुष्ट दमन शक्ति, से एक बार ए दुष्ट क्षत्रिय मान को दमन कर क्षत्रिय कर कथा कह आलोचना करने को जा रूपाजी महाराज तक भाष्य कही साधारण जो मैंने शासन करेंगे शासक हे क्षत्रिय से मैने ब्राह्म एवं साधु सन्त गडकंस भगवत चेतनशील साधु मुनि ऋषि मान उपदेश क्रमे पालन करने शासन करने उचित ता ना मनगंत शासन करेंगे नीति निर्णय करेंगे शासन विधान गढ़े ताले से माने रजतम गुण द्वारा प्रभावित हे असुर हे भार हो पृथ्वी भार स्वरूप हो कथा कहे से कलिजुग भविष्यवाणी उद्धार करोपाद महाराज द्वादश स्कंदर कलिजुग भविष्यवाणी दिखाई जहाँ दिखाई पांच हजार वर्ष ते व्यासदेव लिखिदेले एपरी दूरदृष्टि जो द्वापर युग शेष कलीर आरंभ होते से कलिजुग कौन हम भविष्यवाणी लिखिदेई ठिकना ठिकना हो श्रीमहत व्यासदेव कलिजुग सब भविष्य अक्षर अक्षय सत्य आई प्रणिधान योग्य प्रणिधान योग्य जहाँ ततश्चानुदीन धर्म सत्यं सौसुं दया क्षमा कालेन बलिना राजन रक्षन्ति आयुर्बलं स्मृति ये द्वारस्कंध द्वितीय अध्याय प्रथम श्लोक कर सुखदेव गोस्वामी कहते हे प्रिय राजा परीक्षित काल प्रभाव में कलिजुग दिनक दिन धर्म सत्य पवित्र भाव क्षमा दया आयुष शारीरिक बल स्मृति शक्ति ह्रास पाइब पांच हजार वर्ष तो लेखाई थी भागवत जिते कलिजुग प्राय आरंभ होता कितु कलिजुग कौन कौन घटव परिष्कार भाव लिखिदेव भविष्यवाणी दे जाइंट व्यास ने द्वादश स्कंद भारत लेखाई तेणु एवं भारत प्रमाणमूल विशुद्ध प्रमाणमूलक ग्रंथ जहाँ कह विशुद्ध प्रमाण ठिकाना कथा भूलबटका ना अनेक भविष्यवाणी दिखाई श्रीमद भारत से बुद्धदेव कथा बुद्धदेव आसी ना कथा कहुई कल्की देव आविर्भाव कथा कहुई आसी ना कल्कि कलिजुग शेष आसवे ये सब कथा कहुई जदि श्रीमद भारत पांच हजार वर्ष पूर्वे लिखाई थी तथापि से चैत्र महाप्रभु आविर्भाव कथा लिखाई थी चैत्र महाप्रभु आस चैत्र पांच वर्ष ते आ भविष्य आसवे लिखाई थी ये सब बर्णना दिखाई त्रिकालज्ञ त्रिकाल कथा जानते ग्रंथकर्ता भूत भविष्य वर्तमान त्रिकाल कथा जानते से लिखिंट तेणु सुखदेव गोस्वामी कलिजुग मुख्य लक्षण वर्णना करतस्वीन धर्म सत्यम सौचुम क्षमा दया काले नलिनावाद नक्षति आयुर्बलम स्मृति ततस्वीन दिन को दिन कलिजुग जो अग्रगति करगति संगे संगे धर्म सत्य शौच दया क्षमा आयुर्बल स्मृति ये सब ए आठटी प्राय क्षीण क्षीण रु क्षीण तर अवश्य कलिजुग व्यतीत अन्य युग मान अच्छी सत्य त्रेता द्वापर आम देखा सत्य युगर परिमाण हूँ प्राय के अठर लक्ष वर्ष से युगर लोक मान आयुष था एक लक्ष वर्ष त्रेता युगर परिमाण हूँ बार लक्ष वर्ष से जो लोक मान आयुष था दस भाग दस हजार वर्ष अन्य कथा कहो लोक आयुष एक दश अंश हो जाएगा पर द्वापर युग में लोक मान आयुष पूर्व आयुष लोक आयुष एक दशमांश अर्थात हजार वर्ष है द्वापर युग परिमाण हूँ आठ लक्ष वर्ष कलिजुग तत्पर युग कलिजुग आसला तेणु कलिजुग लोक मान आयुष हजार दश भाग शहे वर्ष हम खूब बेसी किंतु के जन शह वर्ष बच्चे यह पापर आधिक जो शहे वर्ष कमी कमी सतुरी वर्ष षाठी वर्ष को आसी पहुँचला के जन बा षाठी सतुरी वर्ष बच्चे से गोटे कथा आसला क्रमे क्रमे कमी कमी कोड़े तीस वर्ष को आसीज बयस कलिजुग लोक मान ସେ ସମୟରେ 20 ବର୍ଷ ବ୍ୟକ୍ତି ଯେ ସେ ହବ ବୃଦ୍ଧ ବୁଢ଼ାଟାଏ, 20 ବର୍ଷ ମାନେ ବୁଢ଼ା ହେଲା, ନା ନାଇଁ ଓଲ୍ଡ ମ୍ୟାନ୍ ହେଇଗଲା, ବୃଦ୍ଧ ହେଇ ବୋଲି ଗୃହୀତ ହବ। ଆଜିକାଲି ଆମେ ଦେଖୁଛେ ମଧ୍ୟ ହେଇଗଲାଣି, ଛୋଟ ଛୋଟ ପିଲା, ସବୁ ଛୋଟ ପିଲା, 10-12 ବର୍ଷ ପିଲା, 12 ବର୍ଷ ପିଲା, 15 ବର୍ଷ ଯୁବକ କୁହ, ସେ ତ ବୁଢ଼ା ହେଇଯାଉଛନ୍ତି, ବାଳ ପାଚି ଯାଉଛି, ଆଖି ଦେଖାଗଲା ନାହିଁ, ଚଷମା ଲଗାଉଛନ୍ତି, ତା ମାନେ ଅକାଳ ବାର୍ଦ୍ଧକ୍ୟ ଆସିଯାଉଛି। ଏଇ ତ ହେଲାଣି ଆରମ୍ଭ କଳିଯୁଗର। ଆଉ ଗୋଟେ ଲକ୍ଷଣ ହେଉଛି ସ୍ମୃତି ଶକ୍ତିର ହ୍ରାସ, ଯାହା ଲୋକ ଶୁଣୁଛି ତା ଭୁଲି ଯାଉଛି, କେତେଥର କୁହାଯାଇଛି ପଚାରିଲେ ଉତ୍ତର ମିଳୁନି, କା ଭୁଲି ଯାଉଛି, ସ୍ମୃତି ଶକ୍ତି ହ୍ରାସ। ଶାରୀରିକ ଶକ୍ତି ବଳ ମଧ୍ୟ ଦିନକୁ ଦିନ ହ୍ରାସ ପାଉଛି, ଆୟୁ ହ୍ରାସ ପାଉଛି, ଏସବୁ ହ୍ରାସ ହେଇଯାଉଛି କଳିଯୁଗର। ଆଉ ଗୋଟେ ଲକ୍ଷଣ ହେଲା ଧର୍ମ ଭାବ ହ୍ରାସ ପାଇବା, ଧର୍ମ ପ୍ରାୟ ନାହିଁ କହିଲେ ଚଳେ, କଳିମାନେ ଅଧର୍ମର ଯୁଗ, ଅଧର୍ମ ପାପ, ଧର୍ମ ଶୂନ୍ୟ ହେଇଗଲାଣି, ଚର୍ଚ୍ଚ ଆଉ ମନ୍ଦିର ଗୁଡ଼ିକ ବନ୍ଦ ହେଇଯାଉଛି, ମନ୍ଦିର ସେବା ପୂଜା ହଉନି, ମନ୍ଦିର ବନ୍ଦ ହେଇଗଲାଣି, ଗଛ ଉଠିଗଲାଣି, ଫାଟିଗଲାଣି, ଧ୍ୱସ ହେଇଯାଉଛି, ସତ୍ୟବାର୍ତ୍ତା ସ୍ୱଚ୍ଛଭାବ ପବିତ୍ରତା ହ୍ରାସ ପାଉଛି। ଛୋଟ ଛୋଟ ଘଟଣାରେ ହତ୍ୟାକାଣ୍ଡ ଘଟିଯାଉଛି, ମୋର କେସ୍ ଛୋଟ ଛୋଟ ଘଟଣାରେ ହତ୍ୟାକାଣ୍ଡ ଦୟା ନାହିଁ। କଳିଯୁଗର ଅନ୍ୟ ଏକ ଲକ୍ଷଣ ହେଲା ବିତଙ୍ଗେବ କଳୁନ୍ଦ୍ରଣା ଜନ୍ମାଚାର ଗୁଣୋଦୟ, ଅର୍ଥାତ୍ କଳିଯୁଗର ବ୍ୟକ୍ତିର ସାମାଜିକ ପ୍ରତିଷ୍ଠା ଏବଂ ଗୁଣ ତାହାର ବିତ୍ତଶାଳୀ ତା ଉପରେ ନିର୍ଭର କରିବ। ଯେ ଧନୀ ସେ ବଡ଼ ପ୍ରଭାବଶାଳୀ ହେବ, ଧନ ଅଛି ଯାହା ଏ ଦାସକନ୍ଦ ଭାତ କୁହାଯାଇଛି। ପୂର୍ବେ ମାନଙ୍କର ସାମାଜିକ ସ୍ଥିତି ଆଧ୍ୟାତ୍ମିକ ଉନ୍ନତି ଉପରେ ନିର୍ଭର କରୁଥିଲା, ଆଜିକାଲି ଯଦି ତୁମେ କୌଣସି ପ୍ରକାର ଧନ ସମ୍ପତ୍ତି ଅଧିକାରୀ ହେଇପାରିଲ ତାହେଲେ ତୁମର ସବୁ ଅଛି, ତୁମେ ତୃତୀୟ ଶ୍ରେଣୀ ଲୋକ ହବ, ଚତୁର୍ଥ ଶ୍ରେଣୀ ଲୋକ ହବ, ଦଶମ ଶ୍ରେଣୀ ଲୋକ ହବ, କିନ୍ତୁ ଯଦି କୌଣସି ପ୍ରକାର ଅର୍ଥ କରିଛ ତାହେଲେ ତୁମେ ସମ୍ମାନିତ ହବ, ତୁମ ସମ୍ମାନ ରହିବ ସମାନ, ତୁମର ଶିକ୍ଷା ସଂସ୍କୃତିରେ ବିଚାର କରାଯିବ ନା। ଏ ହେଉଛି କଳିଯୁଗ। କଳିଯୁଗର ଅନ୍ୟ ଏକ ଲକ୍ଷଣ ହେଲା ଧର୍ମ ନ୍ୟାୟ ବ୍ୟବସ୍ଥା ଏବଂ କାରଣ ବଳ ବହି, ଧର୍ମନୀତି ଓ ନ୍ୟାୟ ବଳ ପ୍ରଦର୍ଶନ କରି ପ୍ରତିଷ୍ଠା କରାଯିବ କଳିଯୁଗରେ, ତା କରାହଉଛି। କୌଣସି ଶାସ୍ତ୍ର କଥା ଗ୍ରହଣ କରାଯିବ ନା, ଯଦି ତୁମର କିଛି ପ୍ରଭାବ ଅଛି ଇନ୍ଫ୍ଲୁଏନ୍ସିଆଲ ପର୍ସନ ରାଜନୀତିର ଲୋକ ରାଜନୀତିକ ନେତା ପ୍ରଭାବ କରୁଛି, ସବୁ ବଦଳି ଦେଉଛି, ସବୁ କରିପାରୁଛି, ସେ ଏଡ଼େ କଥା ହେଉଛି, କୌଣସି ପ୍ରଭାବ ଅଛି ତାହେଲେ ତୁମ ସପକ୍ଷରେ ସବୁ କିଛି ଅନୁକୂଳ ହବ, ତୁମେ ବଡ଼ ଧାର୍ମିକ ହେଇପାର, କିନ୍ତୁ ତୁମେ ଯଦି କୌଣସି ଧର୍ମ ଜାତକ ମଠ ମହନ୍ତଙ୍କୁ କିଛି ଲାଞ୍ଚ ଦେଇପାରିଲ ତାହେଲେ ତୁମକୁ ଗୋଟେ ସାର୍ଟିଫିକେଟ୍ ଦେବେ, ଧାର୍ମିକ ବ୍ୟକ୍ତି ବୋଲି ସାର୍ଟିଫିକେଟ୍ ମିଳିଯିବ। ତେଣୁ ଅର୍ଥ ବଳରେ ଏହି ଚରିତ୍ର ଯଦି ଧାରଣ କରାଯିବ ପ୍ରକୃତ ଯୋଗ୍ୟତା ବଳରେ ନୁହେଁ, ଏହି କଳିଯୁଗରେ ହେଉଛି। ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଦାମ୍ପତ୍ୟ ଅଭିରୁଚି ହେତୁ ମାଇ ବ୍ୟବହାରିକେ, ଅର୍ଥାତ୍ କ୍ଷଣିକ ସ୍ନେହ ଭଲ ପାଇବା ଉପରେ ହିଁ ବିବାହର ବ୍ୟବସ୍ଥା କରାଯିବ। ଭଲ ବ୍ୟବସାୟୀ ହେବାକୁ ହେଲେ ଠକାମି କରିବାକୁ ପଡ଼ିବ, କଳିଯୁଗରେ ପରସ୍ପର ଭଲ ପାଇବା ଉପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ନିର୍ଭର କରିବ, ଏ ବିବାହ 6 ମାସ ପରେ ବିବାହ ବିଚ୍ଛେଦ ହେବ ପଡ଼ିବ। ଏପରି ହେବାର କାରଣ ହେଉଛି ବିବାହ ବାହ୍ୟ ସ୍ନେହ ଉପରେ ଆଧାରିତ, ଗଭୀର ସ୍ନେହ ଉପରେ ଆଧାରିତ ନୁହେଁ। ପୂର୍ବେ କ'ଣ ହେଉଥିଲା ନା ବାଳକ ବାଳିକାଙ୍କର ଭଲ ପାଇବା ପରେ ବିବାହ ସ୍ଥିରୀକୃତ ହେଉନଥିଲା, ପିତାମାତାମାନେ ବିବାହ ସ୍ଥିର କରୁଥିଲେ, ଜାତକ ବିଚାର କରି ସ୍ଥିର ହେଉଥିଲା, ଏସବୁ ହେଉଥିଲା, ଆଜିକାଲି ହେଉନି, ଆଉ କୋର୍ଟ ମ୍ୟାରେଜ୍ ହେଉଛି। କଳିଯୁଗର ଆଉ ଗୋଟିଏ ଲକ୍ଷଣ ହେଉଛି ସ୍ତ୍ରୀତେ ପୁଂସ୍ତେ ଚ ରତି ବିପ୍ରତେ ସୂତ୍ରଙ୍ଗେ ବହି, ଅର୍ଥାତ୍ ଯେ ପର୍ଯ୍ୟନ୍ତ ପୁରୁଷ ସ୍ତ୍ରୀ ମଧ୍ୟରେ ରତିକ୍ରିୟା ହେଉଥିବ ସେ ପର୍ଯ୍ୟନ୍ତ ସେମାନେ ଏକାଠି ରହିବେ, ଆଉ ପୈତାରୁ କେବଳ ବ୍ରାହ୍ମଣ ଚିହ୍ନିବ, ବ୍ରହ୍ମସୂତ୍ରେଣ ଗର୍ଭିତା ବ୍ରହ୍ମତତ୍ଵ ଜାଣନ୍ତି, ବ୍ରହ୍ମସୂତ୍ରେଣ ଗର୍ଭିତା ବ୍ରହ୍ମତତ୍ଵ ଜାଣିବ ନା, ବ୍ରହ୍ମସୂତ୍ର ବଳରେ ପୈତା ଦେଖିକି କେବଳ ବ୍ରାହ୍ମଣ ଆମେ ଖୁବ୍ ଗର୍ବ ପ୍ରକାଶ କରିବେ, କଳିଯୁଗ ବ୍ରାହ୍ମଣ ଇଏ। କଳିଯୁଗର ଅନ୍ୟ ଲକ୍ଷଣ ଅବୃତ୍ୟା ନାୟ ଦୌର୍ବଲ୍ୟ ପାଣ୍ଡିତ୍ୟ ଚାପଙ୍ଗ ସହ, ଯେଉଁମାନଙ୍କର ପଇସା ନାହିଁ ସେମାନେ ନ୍ୟାୟ ପାଇପାରିବେ ନା, ଯିଏ ଶବ୍ଦ ଲାଭ କରି ସୃଷ୍ଟି କରିପାରିବ ସେ ଗୋଟେ ପଣ୍ଡିତ ବୋଲି ବିବେଚିତ ହବ। ଆଜିକାଲି ହାଇକୋର୍ଟର ବିଚାରପତିମାନେ ନ୍ୟାୟ ବିଚାର ପାଇଁ ଲାଞ୍ଚ ଦେଉଛନ୍ତି, ହାଇକୋର୍ଟ ବିଚାରପତି ଲାଞ୍ଚ ନେଇକରି ବିଚାର କରିବେ ତାହେଲେ କେଉଁ ନ୍ୟାୟ ମିଳିବ। ପୁନଶ୍ଚ ପାଣ୍ଡିତ୍ୟ ଚାପଙ୍ଗ ସହ, କୌଣସି ବ୍ୟକ୍ତି ଶବ୍ଦ ଚାତୁରୀ ପ୍ରଦର୍ଶନ କରି ପ୍ରଗଲ୍ଭତା ପ୍ରଦର୍ଶନ କରିପାରିଲା ତ ସେ ବଡ଼ ପଣ୍ଡିତ ବୋଲି ବିବେଚିତ ହବ। ଆଜିକାଲି ବହୁତ ମୂର୍ଖ ବ୍ୟକ୍ତି ପୁସ୍ତକ ଲେଖୁଛନ୍ତି, କିନ୍ତୁ ତୁମେ ଯଦି ସେମାନେ ପଚାରିବେ ତୁମେ କ'ଣ ପୁଚ୍ଛ କହିଲ ଭାଇ, ସେ କହିବା ହଁ ଏ ଗୁଣତତ୍ଵ ଭାଷାରେ ପ୍ରକାଶ କରାଯାଇପାରିବ ନା, ତୁମେ ବୁଝିପାରିବ ନା। ଏଟା ଅନ୍ୟ ଏକ ଲକ୍ଷଣ ହେଲା ଅନାଢ୍ୟତା ସାଧୁତେ ସାଧୁତେ ଦମ୍ଭ ଏବ ତ ସ୍ୱୀକାର ଏବ ଚୋଦ୍ବାହେ ସ୍ନାନ ଏବଂ ପ୍ରସାଦନ ଭାଗ ଦ୍ୱିତୀୟ ସ୍କନ୍ଧରେ କୁହାଯାଇଛି। ଦାରିଦ୍ର୍ୟ ଅସାଧୁତ୍ୱର ଜ୍ଞାପକ, ଦମ୍ଭ ହିଁ ସାଧୁତ୍ୱର ଜ୍ଞାପକ, ବାକ୍ୟ ଦ୍ୱାରା ଅଙ୍ଗୀକାର ଦ୍ୱାରା ହିଁ ବିବାହ ପରିଚାଳକ, ସ୍ନାନ ମାତ୍ର ହିଁ ପ୍ରସାଦନରେ ପର୍ଯ୍ୟବସିତ ହେବ। ତୁମର ଯଦି ଧନ ନାହିଁ ତାହେଲେ ତୁମେ ଅସାଧୁ ଲୋକ। ଏ ପୁନଃ ସ୍ୱୀକାର ଏବ ଚୋଦ୍ବା ହେ କେବଳ ବାକ୍ୟ ଦ୍ୱାରା ଅଙ୍ଗୀକାର ଦ୍ୱାରା ବିବାହ ସ୍ଥିରୀକୃତ ହେବ, କୋର୍ଟ ମ୍ୟାରେଜ୍ ହେଉଛି ଏହାର ଉଦାହରଣ। ଅନ୍ୟ ଏକ ଲକ୍ଷଣ ହେଉଛି ଦୂରେ ବାର୍ଯ୍ୟାୟନ ତୀର୍ଥଂ ଲାବନ୍ୟଂ କିଏ ସାଧାରଣ, ଅର୍ଥାତ୍ ଦୂରସ୍ଥିତ କୌଣସି ନଦୀକୁ ଯାଇ ସ୍ନାନ କରି ପକାଇଲେ ତୀର୍ଥଯାତ୍ରା ହେଇଗଲା ବୋଲି ବିବେଚିତ ହଏ। ପୁନଃ ଯାହାର ଦୀର୍ଘ କେଶ ଅଛି ସେ ଏକ ସୁନ୍ଦର ପୁରୁଷ ବୋଲି ବିବେଚିତ ହଏ, ସେଥିପାଇଁ ହିପି ମାନେ ବଡ଼ ବଡ଼ ଲମ୍ବା ଲମ୍ବା ବାଳ ରଖୁଛନ୍ତି, ସୁନ୍ଦର ପୁରୁଷ ଲାବନ୍ୟ କେଶ ଧାରଣ ଏ କଳିଯୁଗ ଲକ୍ଷଣ। ସେଥିପାଇଁ ଆମେ କହୁଛୁ ଲଣ୍ଡା ହେଇପଡ଼ ସବୁ, ସେଭ୍ ୟୋର୍ ହେଡ୍ ନୋ ଲଙ୍ଗ ହେୟାର ଦେନ୍ ୟୁ ନଟ୍ ବି ଇନ୍ଫ୍ଲୁଏନ୍ସ ବାଇ କଳି ନନ୍ ଲାବନ୍ୟ। ପରବର୍ତ୍ତୀ ଲକ୍ଷଣ ହେଉଛି ଉଦରମ୍ଭରତା ସ୍ୱାର୍ଥ ସତୀତ୍ୱେ ଧାର୍ଷ୍ଟ୍ୟ ଏଭଳି ଦାକ୍ଷ୍ୟ କୁଟୁମ୍ବ ଭରଣ ଯଶ ଅର୍ଥୀ ଧର୍ମ ସେବନ। କଳିଯୁଗରେ କେବଳ ପେଟ ପୋଷିବା ହେଉଛି ଜୀବନର ଲକ୍ଷ୍ୟ ହେବ, ପେଟ ପୋଷ ନାହିଁ ଦୋଷ ଯାହା କରି କା ଘୁଷୁରୀ ପାଳ ମଦ ବିକି ଗୁମାଂସ ବିକି ପେଟ ପୋଷ ଏଟା କଥା। ଦୃଷ୍ଟିନାଦୃତ ବାକ୍ୟ ହିଁ ସତ୍ୟ ବୋଲି ବିବେଚିତ ହେବ। ଯଦି କୌଣସି ବ୍ୟକ୍ତି ତାହାର କୁଟୁମ୍ବମାନଙ୍କୁ ବେଶ ପାଳନ ପୋଷଣ କରିପାରିଲା ତାହେଲେ ବଡ଼ ଦକ୍ଷ ସମ୍ମାନନୀୟ ବ୍ୟକ୍ତି ବୋଲି ବିବେଚିତ ହେବ। ଯଶଲାଭ ନିମିତ୍ତ ଧର୍ମାନୁଷ୍ଠାନ କରାଯିବ, ଭଗବତ୍ପ୍ରୀତି ନିମିତ୍ତ ନୁହେଁ। ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସତୀତ୍ୱେ ଧାଷ୍ଟ୍ୟ ବହି, ଯେଉଁ ବ୍ୟକ୍ତି ଖୁବ୍ ଦକ୍ଷ ଭାବରେ ଶବ୍ଦକୁ ସୃଷ୍ଟି କରିପାରିବ ସେ ଏକ ସତ୍ୟବାଦୀ ବ୍ୟକ୍ତି ବୋଲି ବିବେଚିତ ହେବ। ପୁନଃ ଦାକ୍ଷ୍ୟ କୁଟୁମ୍ବେ ବର୍ଣ୍ଣନ, ଅର୍ଥାତ୍ ଯଦି ବ୍ୟକ୍ତି ତାହାର ପରିବାର ସ୍ତ୍ରୀ ପୁତ୍ର କନ୍ୟା ଆଦିଙ୍କୁ ବେଶ ସୁନ୍ଦର ଭାବରେ ଭରଣପୋଷଣ କରିପାରିଲା ସେ ବଡ଼ ଦକ୍ଷ ଲୋକ ବୋଲି ବିବେଚିତ ହେବ। ଏପରି ଯେତେବେଳେ ସମସ୍ତ ଲୋକ ପରିଦୋଷଦୃଷ୍ଟ ହେଇଯିବେ ସେତେବେଳେ କ'ଣ ହେବ, ଏଠି ସେ କଥା ଏଠି ପ୍ରଭୁପାଦ ଉଦ୍ଧାର କରିଛନ୍ତି। ଏବଂ ପ୍ରଜାଭିଦୁଷ୍ଟା ଆକିର୍ଣ୍ଣେ କ୍ଷିତିମଣ୍ଡଳେ ବ୍ରହ୍ମବିକ୍ଷେତ୍ର ଶୁଦ୍ରାଣ ଯୋଉଭଳି ଭାବିତାନ ବା ଏହିପରି ଭାବରେ ଦୁଷ୍ଟ ପ୍ରଜାଗଣ ଦ୍ୱାରା କ୍ଷିତିମଣ୍ଡଳ ପରିପୂର୍ଣ୍ଣ ହେଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏମାନଙ୍କ ମଧ୍ୟରେ ଯେ ବଳବାନ ହେବ ସେ ଶାସକ ହେବ। ଯଦି କେହି କ୍ଷମତାଶାଳୀ ହେଇପାରିଲା ଭୋଟ ପାଇପାରିଲା ସେ ଦେଶରେ ପ୍ରେସିଡେଣ୍ଟ ହେବ ପ୍ରଧାନମନ୍ତ୍ରୀ ହେବ। ଆଜିକାଲି ଗଣତନ୍ତ୍ର ଶାସନରେ ବ୍ୟକ୍ତି କଳେ ବଳେ କୌଶଳେ ଭୋଟ ପାଇଗଲେ ନେତା ହେଇପାରିଲା ଶାସକ ହେଇପାରିଲା ତାହା ପ୍ରଭାବ ପଡ଼ିଲା ସେ ଗୋଟିଏ ପହିଲା ନମ୍ବର ଗୋଟେ ମାସ ହଉ କି ଯାହା ସେନା ଭୋଟ ପାଇଲେ ନେତା ହେବ ଶାସକ ହେବ। ପରବର୍ତ୍ତୀ ଶ୍ଳୋକରେ ନେତାମାନଙ୍କ ସମ୍ବନ୍ଧରେ କହିଛନ୍ତି ପ୍ରଜା ଇଲୁଗ୍ଧେଇ ରାଜନୈ ନିର୍ଘୁନ୍ନେଇ ଦସ୍ୟୁ ଧର୍ମ ବି ଆଚ୍ଛିନ୍ନ ଦାର ଦ୍ରବୀଣା ଯାସ୍ୟନ୍ତି ଗିରିକାନନ ଉଦ୍ଧାର କରିଛନ୍ତି ପୂର୍ବାଦି ମହାରାଜ ଶ୍ଳୋକ ତାଙ୍କର ଭାଷ୍ୟରେ। ନିର୍ଦ୍ଦୟ ଲୁଗ୍ଧ ଦସ୍ୟୁ ଧର୍ମରତ ରାଜାଗଣ ନେତାଗଣ ପ୍ରଜାଗଣଙ୍କର ସ୍ତ୍ରୀ ଓ ଧନ ହରଣରେ ପ୍ରବୃତ୍ତ ହେଲେ ପ୍ରଜାମାନେ ପର୍ବତ କାନରେ ଯାଇ ଆଶ୍ରୟ ଗ୍ରହଣ କରିବେ। ପ୍ରଜାଗଣ ନିର୍ଦ୍ଦୟ ଶାସକଙ୍କ ଦ୍ୱାରା ଏପରି ଅତ୍ୟାଚାରିତ ହେବେ ଯେ ସେମାନେ ସେମାନଙ୍କ ସ୍ତ୍ରୀ ପୁତ୍ର ଧନ ସମ୍ପତ୍ତି ଛାଡ଼ି ଜଙ୍ଗଲକୁ ପଳାଇବେ। ଯେଉଁମାନେ ଭୋଟ ପାଇ ସରକାରୀ ପଦବୀ ପ୍ରାପ୍ତ ହେବେ ସେମାନେ ପ୍ରାୟ ଅଧିକାଂଶ ଲୁଗ୍ଧି ରାଜନୀ ସେମାନେ ଅତ୍ୟନ୍ତ ଲୋଭୀ ସରକାରୀ ଲୋକ ହେବେ। ଲାଞ୍ଚ ଲାଞ୍ଚ ଦିଅ ଲାଞ୍ଚ ଦିଅ ପଇସା ଦିଅ ନହେଲେ ଫାଇଲ ଖୋଲିବ ନା ରେଡ୍ ଟେପ୍ ନାଲି ଫିତା ଫିଟିବ ନା ଗତି କରିବ ନା ପଡ଼ିଛି ଗଲା ଗୁଆଡ଼ କୁଆଡ଼େ ଗଲା ତୁମ କଥା କିଏ ଶୁଣିବେ ନା ଯେତେ କାନ୍ଦ ମୁଣ୍ଡ ବାଡ଼ିଲେ କ'ଣ ହବ ଏ ତ କଳିଯୁଗ କଥା ଆଉ ନିର୍ଘୁନ୍ ଦସ୍ୟ ଅର୍ଥାତ୍ ସେମାନଙ୍କର କାରଣ ହବ ଦୋଷୀବୃତ୍ତି କରିବା। ଆମେ ଆଜିକାଲି ଦେଖୁଛେ ସରକାର ପ୍ରତିବର୍ଷ ନାନା ପ୍ରକାର କର ବସଉଛନ୍ତି ତାହା ଆଦାୟ କରି ବାଣ୍ଟି ଗୁଣ୍ଟି ଖାଉଛନ୍ତି ସେମାନେ କ୍ରମଶ ଲୋକମାନେ ଏପରି ଅତ୍ୟାଚାରିତ ହେବେ ଯେ ଆଚ୍ଛିନ୍ନ ଦାରର ବିଣା ଅର୍ଥାତ୍ ସେମାନଙ୍କ ସ୍ତ୍ରୀ ପୁତ୍ର ଧନ ସମ୍ପତ୍ତି ଛାଡ଼ି ବଣକୁ ପଳାଇବେ। ଏତେ ପ୍ରକାର ହାରାସମେଣ୍ଟ ଅତ୍ୟାଚାର ହେବ ତେଣୁ କଳେଇ ଦୋଷ ନିଧି ରାଜନସ୍ତି ଏକ ମହାନ ଗୁଣ। କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଂଘ ପରମ ପ୍ରଦୀପ ଯଦିଓ କଳିଯୁଗରେ ଏପରି ଅବଧି ପରିମାଣ ଅର୍ଥାତ୍ ସମୁଦ୍ର ପରିମାଣ ଦୋଷ ଅଛି ତଥାପି ଗୋଟେ ମହାନ ଗୁଣ ଅଛି ତାହା କ'ଣ ନା କୀର୍ତ୍ତନାଦେବ कृष्णस्य मुक्त संघे परम बजे। हाँ ये कथा अच्छी। कृष्ण कीर्तन हरिनाम 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 नाम ही केवल पढ़ो नास्ते 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 पढ़ी अन्य गति ना अन्य गति ना अन्य गति ना हरिनाम केवल हरिनाम नाम रूपे अवतार कृष्ण नाम अवतार ही कलजुग अन्य अवतार नहीं नाम समय आसे पड़ो। हाँ एक भागवत कहश कल हाथ में अच्छी तथापि विचार कले आम देखा कौन करो नरांगलोकनाथापंगज प्रायणमर्त्यागवत चक्षति पाषंड विभिन्न चेतस ए द्वादश तृतीय अध्याय तेर श्लोक में कहुच्छे श्रीमद गभर अर्थपूर्ण वचन टी पाठ करी आम समस्त दुखर कारण बुझीपार संप्रदाय दीक्षा लाभ करी अर्चन मार्ग में प्रवेश करी मध्य प्रेम लाभ करना नाना शास्त्र अध्ययन अध्यापना करी सुधा आमर विशुदा कृष्ण मती जन्म नहीं अनेक व्रतादि आचरण करी सुधा आम निर्मल भक्ति लाभ हो नहीं गोस्वामी कूल में जन्मग्रहण करी सुधा आम गौर भक्ति अर्जन करूँ अभ्यागत वैष्णव निकट रू भेक धारण करी सुधा आम केवल संसार उपासना करे कली ही आम समस्त उत्पादर एकमात्र कारण ही आपको वंचना कर श्रीकृष्ण समस्त उपास्य देवतार उपास्य जगतर परम गुरु कृष्ण प्रार्थना समस्त जीवर सर्वकालिक कर्तव्य बोली श्रीकृत हेले सुधा जीव सकल कलिकाल पाषंड मत पाषंड प्रति चलते भूली जाए तत्प्रति अकृत्रिम भक्ति धर्म आचरण करे ना ए श्लोक अर्थ अन्य एक श्लोक रूपांतर करते भारत से द्वादश स्कंद चौराश्रोधरे जन्नामधेयम्रियमाणापुर पतन स्खलन विवशो गृहन पुमान विमुक्त कर्मा गलोत्तमान गति प्राप्नोति जक्षन्ति नातं कलौ जनाः संसारी जीव सर्वदा म्रियमाण दुखरे कातर आतुर जो परम पुरुष नाम पतित स्खलित विकल हो उच्चारण कले म्रियमाण जीव समस्त कर्म विमुक्त हो उत्तमांगति लाभ करे हाय कलिकाल से पुरुषों नाम जजन रूप एकमात्र यज्ञ उपासना करती ना तो मूल तात्पर्य हूँ कर्म ही जीवन बंधन से मनोन्मुक्त होगा निमित्त नाम संकीर्तन एकमात्र उपाय केवल ज्ञान जीवन परम गति नुहे भक्ति ही उत्तमांगति कलि ये प्रकार धर्मर बंधु और जीवर शत्रु से ए कलिकाल जीव को संकीर्तन रूप निर्मल धर्म स्थिर होगा दिए ना छाड़ी पड़ जा ना के बर्ष धरिक आज रही छाड़ी कौन आम आख्या देखुना ब्रह्मचारी हेले नाम दीक्षा ने ब्रह्मचारी हेले गायत्री मंत्र दीक्षा ने ब्राह्मण हेले सन्यास दंड धारण कले पड़े पुणी छाड़ी पड़े कड़े कड़े कौन है तली तलांत होकरी कड़े 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 जहाँ कड़े कौन होकर कौन हो सारे ये तो अवस्था कह कली काल कली प्रभाव मुक्त हो पार ना अधर्म बंधु जीव शत्रु संकीर्तन अनुरोध स्थिर लगे संकीर्तन को कलिकाल एकम्र औषध बोली कीर्तन कराई करोशनी राजन स्त्री एक महान मन कीर्तना देव कृष्ण से मुक्त संग परम समोष समुद्र बड़ी दोष हेले सुधा कलिकाल महान गुण हो कृष्ण कीर्तन कले सहसा जीव मुक्त संग ही परावृत्ति लाभ कर बर्तमान देख शास्त्र कही समस्त उपाय प्रत्याग करी जीव कड़ी केवल हरिनाम कीर्तन करेंगे शास्त्र पुणी कहते कड़ी जीव कृष्ण नाम कीर्तन करी उपासना प्राय करे ना यार कारण कौन मनुष्यर संकल्प विकल्प आत्मक मन विष विचार करी कर्तव्य कर्तव्य स्थिर करे किंतु चित्त प्रवृत्ति अपराजित तो ही प्रेय विषय धर्ममान है विवेक को स्थिर हवा को दिए ना श्रेय पथरे कई जन जाश प्रेय पथर धर्म धारित से विचार आग आसुचे श्रेय विचार आसुनी आसुनी अनेक विद्याभ्यास कोई सज्जन मान उपदेश श्रवण कर जापारती मद्यपान मांस भोजन करवा मंद कथा किन्तु लालसा पनि ए समस्त कार्यहरु विरत हि पारेन। शास्त्राध्याय पवित्र गर्न समझ आउँछ जे हरिनाम व्यतीत जीवन गति न तथापि सामान्य कर्म सर्वस्वती चित्त प्रवृत्ति चर्तार्थ परिथा प्राक्तन आधुनिक वासना चित्त प्रवृत्ति जन्म हवाय बहु सत्संग ও সদালোচনা ব্যতীত চিত্ত প্রবৃত্তির বড় কম হয় না, কেবল যুক্তিজনিত বিবেক কিছু স্থির করি পারে না। অতএব ভক্তি মানস গণ লিখিছেন সোপাপী ঋষিরে বস্যা ভক্তি তত্ত্বাবোধিকা যুক্তিস্তু কেবলামৈব যদস্যা অপ্রতিষ্ঠিতা ভক্তি রসান্ত সিন্ধুরে এ কথা লেখা আছে রূপকশ্রী রূপকশ্রী লিখছেন। যেও জীবন হরিনামের স্বল্প রুচি হয়েছে অর্থাৎ চিত্ত প্রবৃত্তি হয়েছে সে জীবন ভক্তি হয়, কেবল যুক্তির দ্বারা কেবল ভক্তি হয় না। বেদরে কেবল যুক্তির অপ্রতিষ্ঠা কীর্তন করা হয়েছে। অরিহত জীব হরিনামের রুচি সহজের হয়ে না, বিবেক দ্বারা সে শুনি থাকে হরের নাম নামইব কেবল পড়ো নাস্তেইব 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 গতির অন্যতা। যেতবে চিত্ত প্রবৃত্তি বেশ্যালয়কু বা মদ্যকু বা সুবর্ণ প্রয়াসকু টানি নিয়ে সেতবে কলিহত জীব কর্তব্য বিমূঢ় হয়ে নিজ চরিত্র দোষ বঞ্চিবা যাই নানা পথ অবলম্বন করে যুক্তি দ্বারা দেখাই থাকে যে কিয়ত পরিমাণ মধ্য মাংস ভোজন নকলে মনুষ্যর বল রক্ষা হব না। আই এম গেটিং উইক, আই এম বিকমিং উইক, হোয়াট শ্যাল আই ডু, আই মাস্ট টেক লিটল বিয়ার, লিটল বিয়ার, ভেরি লিটল, very little beer I must have. Otherwise I am getting weak. Put forth this argument very skillfully, very skillfully. Yes. বেশ্যা গমন ইত্যাদি যে মানুষের আবশ্যক পাপ কার্য নানা প্রকার ভঙ্গিরে কহি দেয়। Yes. This is biological need. Yes, sex. Sex is biological need. How can I avoid it? Biological need, yes. Otherwise I will become crazy. Becoming crazy, Allah, do sex. Very skillfully says, very skillfully. Kapat bhakti dekhai, artho sangro kore. Hari naam kirtan je, bhava karma ta. Dekhai, hari sankirtan dal gore. Hari naam ko upti pai kore na. Plague, mahamari, anyan, papa, prabhuti, uddeshare. Swartha sadhan kori, nagar kirtan korte. Bhagat priti pai nahi. কর্মীগণ অর্থ প্রদ কর্ম করি কৃষ্ণার্পণ মস্তু হ কৃষ্ণ পাই এইটা কলি কৃষ্ণার্পণ মস্তু এই গোটে কপট পন্থা চালছি। কলি এ সমস্ত উৎপাদ মূল যেমানে কলিকে এড়াই পারিবে সেমানে শুদ্ধ বৈষ্ণব হেবে, নহেলে শুদ্ধ বৈষ্ণব কেমিতি হব, কলি প্রভাব মুক্ত নহেলে। সেপাই আমার দিয়া যাইছে রেগুলেটিভ প্রিন্সিপল, সেপাই দিয়া যাইছে সাধন ভক্তি কড়াকড়ি পালন করিয়া পড়ব। কলির স্থান যোগ দিয়া হয়েছে মৎস্য মাংস সেবন করিব না, নিশা সেবন করিব না, অবৈধ যৌনক্রিয়া করিব না, জুয়া খেলিব না, তাস পশা পালি লটারি খেল এগুলা সব কড়াকড়ি পালন করিবা পাই কথা কুহাইছে। কড়াকড়ি পালন করিব, টিকে ব্যতিক্রম করিব না, শুদ্ধ নাম তত্ত্ববিদ গুরু বৈষ্ণব নিকটরু নাম দীক্ষা নেব, তাঙ্কর আনুগত্যের ভজন করিব, আনুগত্যের ভজন করিব সর্বদা, যা কহতি সাধু সঙ্গ করিব, সৎসঙ্গ করিব, গৌরপ্রিয়জনকর শুন করিব, ভাগবত কথা শ্রবণ করিব, প্রতিদিন যা কহতি নিত্য ভাগবত সেবা, প্রতিদিন কাম এটা নিত্যকর্ম, এটা নিত্যকর্ম জীবন তোমার হচ্ছে যারা জীব সশৌচ ক্রিয়া করিব, স্নান করিব, স্নান শৌচ করিব, করিব ভোজন করিব, বিশ্রাম করিব, সন্ধ্যা বন্দনা করিব, এইগুলা যে নিত্যকর্ম আছে এত নিত্যকর্ম, নিত্য ভাগবত সেবা প্রতিদিন ভাগ শ্রবণ করিব, ভক্ত ভাগবত যাইকি ভাগবত কথা শ্রবণ করিয়া পাইব, ভাগবত আলোচনা তাহলে মন মধ্যে সেটা আসিব, মন প্রভাব পকাইব, কারণ শঙ্কর বিকলাত্মক মন তো এবার কোন বিচার করে নেছি আও তুমি মনকু মনর যা কে মাস্টর, মনর তো মাস্টর হই না, মনর দাস হয়েছ, গো দাস হয়ে যাইছ, ইটা কথা যোগ এগুলা কহুছে কেতে প্রকার যুক্তি দেখিয়ে দৌছ। ও আমি আমি স্ত্রী মানুষ তো কারবার কলে কোন হব, আমি জনক মহারাজ, জনক মহারাজ হব কি আমার কিছু অসুবিধা হবে, ଜନକ ମହାରାଜ ତାଙ୍କ ସ୍ତ୍ରୀକୁ କୋଳରେ ଧରିକି ଯଜ୍ଞ କରୁଥିଲେ ପରା, ତା ଜନ କହୁନା ତୁ, ଜନକ ତ ମହାଜନ, ମହାଜନ ହେଇଛି ଜନକ, ଉଦାହରଣ ଦଉଛନ୍ତି, ଇଏ ଉଦାହରଣ ଦଉଛନ୍ତି। ହଁ, ରାୟ ରାମାନନ୍ଦ ଆମର କଥା ଅଛି, ରାୟ ରାମାନନ୍ଦ ଗୃହସ୍ଥ ଥିଲେ, ମହାପ୍ରଭୁ କହିଲେ, ହଁ ମହାପ୍ରଭୁ ପଠେଇଲେ କାହାକୁ, ପ୍ରଦ୍ୟୁମ୍ନ ମିଶ୍ରକୁ, ଯା 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 ରାୟ ରାମାନନ୍ଦ ପାଖକୁ ଯା, ଶିକ୍ଷା କରିବ। ରାୟ ରାମାନନ୍ଦ ଗୌରାଙ୍କର ଅତି ପ୍ରିୟ, ରାୟ ରାମାନନ୍ଦ ପୂର୍ବ ଲୀଳାରେ ଥିଲେ ବିଶାଖା ସଖୀ କୃଷ୍ଣ ଲୀଳାରେ, ସେ ରାୟ ରାମାନନ୍ଦ ହେଲେ ଗୌର ଲୀଳାରେ। ହଁ, ଆଉ ରାୟ ରାମାନନ୍ଦଙ୍କ ଠାରେ ତିନି ଜଣ ପ୍ରବିଷ୍ଟ ହୋଇଛନ୍ତି ଗୌର ଗଣେଶ ଦୀପିକା ଅନୁଯାୟୀ, ବିଶାଖା ସଖୀ ଅର୍ଜୁନ ପ୍ରବେଶ କରିଛନ୍ତି କ୍ଷତ୍ରିୟ, କାରଣ ସେ ଗଭର୍ଣ୍ଣର ଥିଲେ ସାଉଥ ଇଣ୍ଡିଆର, ଦକ୍ଷିଣ ଭାରତର ରାଜା ପ୍ରତାପଚନ୍ଦ୍ରଙ୍କ ଅଧୀନରେ ରାଜକୀୟ କର୍ମ କରୁଥିଲେ, ତେଣୁ ଅର୍ଜୁନ କ୍ଷତ୍ରିୟ ଥିଲେ, ଆଉ ଅର୍ଜୁନ ଆସିକି ତିନି ଜଣ ପ୍ରବିଷ୍ଟ ହୋଇଛନ୍ତି। ମହାପ୍ରଭୁ ଦକ୍ଷିଣ ଭାରତ ଭ୍ରମଣ ଯାଇଥିଲେ, ତାଙ୍କୁ ଭେଟିଲେ, ତାଙ୍କୁ କହିଲେ ତ ଧାର୍ଯ୍ୟ ଚାକିରି ଆସ ଆମ ପାଖ, ସେ ପୁରୀ ଆସିଲେ, ମହାପ୍ରଭୁ ସହିତ ଅତି ଅନ୍ତରଙ୍ଗ, ସେ ନାଟକରେ ନୃତ୍ୟ କରିବେ, ଗୀତ ଗାଇବେ, ଛୋଟ ଯୁବତୀ 15-16 ବର୍ଷର ଝିଅ ସବୁ ତାଙ୍କୁ ଶିଖାଉଥିଲେ, ଜାଗୁଥିଲେ, ତାଙ୍କୁ ଟ୍ରେନିଂ ଦେଉଥିଲେ, ଟ୍ରେନିଂ ଦେଉଥିଲେ, ହଁ କେମିତି ଗାଇବାକୁ ହେବ, କେମିତି ଅଙ୍ଗ ମୁଦ୍ରା ପ୍ରଦର୍ଶନ କରିବାକୁ, ହଁ ଏଇଟା ନିଜେ ଶିଖାଉଥିଲେ। ଆଉ ପ୍ରଦ୍ୟୁମ୍ନ ମିଶ୍ର ଗଲେ ମହାପ୍ରଭୁ କହିଲେ ଯାହା ତାଙ୍କୁ ଶିକ୍ଷା ଲାଭ କରିବ, ଦେଖିଲା ବେଳକୁ ଯୁବତୀ ଝିଅମାନଙ୍କୁ କୋଳରେ ବସେଇଛନ୍ତି, ତାଙ୍କର ସ୍ୱରରେ ଅଙ୍ଗ ମାର୍ଦ୍ଦନ କରୁଛନ୍ତି, ସବୁ ଏ ଅଙ୍ଗ ମାର୍ଦ୍ଦନ କରୁଛନ୍ତି, ଏ ଅଙ୍ଗ ମାର୍ଦ୍ଦନ କରୁଛନ୍ତି, ସୁଶ୍ରେଷ୍ଠ ଶରୀର ଭଲ ମୁଦ୍ରା, ହଁ ଅଙ୍ଗ ଭଙ୍ଗୀ ପ୍ରକାଶ କରିପାରିବେ, ନୃତ୍ୟ ଜଗନ୍ନାଥଙ୍କର ଉପଭୋଗ ପାଇପାରୁଛୁ, ଏଇଟା ଶିଖଉଛନ୍ତି, ତାଙ୍କର କୌଣସି ବିକାର ହଉନି। କାରଣ ସେଇ ପ୍ରକାର ଜିତେନ୍ଦ୍ରିୟ ଥିଲେ। ପ୍ରଦ୍ୟୁମ୍ନ ମିଶ୍ର କିନ୍ତୁ ଦୂର ଦେଖିଲେ କ'ଣ, କପାକୁ ପଠେଇଦେଲେ, ଇଏ କ'ଣ ନାରୀମାନଙ୍କୁ ଧରିଛନ୍ତି, କୋଳି ବସନ୍ତି ତାଙ୍କର, ହଁ ହଁ ଯାହା କରନ୍ତି ମୁକ୍ତ ଅଙ୍ଗରେ ହସ୍ତଚାଳନ କରୁଛନ୍ତି, ମହାପ୍ରଭୁ କରୁଛନ୍ତି, ଇଏ କ'ଣ ମଙ୍ଗଳୀ ଚିନ୍ତା କରିକି ପଳେଇ ଆସିଲେ। ମହାପ୍ରଭୁ ତ ଜାଣନ୍ତି ଅନ୍ତର୍ଜାମୀ, ସେସବୁ କଥା ଜାଣିପାରିବେ, ଭଗବାନ ଅନ୍ତର୍ଜାମୀ, ସେଠୁ କ୍ରୋଧ ହେଲେ, କିଏ କହୁଛ ମୁଁ ସନ୍ନ୍ୟାସୀ, ହଁ ନାରୀ ଦର୍ଶନରେ ମୋର ମନରେ ଯାହା କହନ୍ତି ଏଜିଟେସନ ବିକାର ଆସ, କିନ୍ତୁ ମୋ ଠାରୁ ଉନ୍ନତ ସନ୍ନ୍ୟାସୀଙ୍କ ଠାରୁ ଉନ୍ନତ ଆସନ ଅଛି, ତାଙ୍କର ଗୃହସ୍ଥ ହେଲେ ସୁଦ୍ଧା ତାଙ୍କର କୌଣସି ବିକାର ଆସୁନି, ଏ କଥା ମହାପ୍ରଭୁ କହିଥିଲେ। ହଁ, ଆଉ ତୁମେ ତାକୁ କହିବ ହଁ 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 ଆମେ ଏହା କରିବା, ଆରେ ବାବା ତୁମେ ଅନୁକରଣ କରିବ, ଶିବଜୀ ଖାଇଦେଲେ ବିଷ ବି ତୁମେ ଖାଇଦେବ, ବିନ୍ଦୁଟାଏ ଖାଇଦେବ, ହେଲେ ହଁ ଖାଇପାରିବ ନା ତୁମେ, ତୁମେ ରାୟ ରାମାନନ୍ଦ ଅନୁକରଣ କରିପାରିବ ନାହିଁ ବାପା, ସେଥିପାଇଁ ଏସବୁ ଯୁକ୍ତି ଦେଖେଇ ଦିଆଯାଉଛି, ଇଏ ହେଉଛି କୋଳିର ପ୍ରଭାବ, ଯୁକ୍ତି ଦେଖାଣି କୋଳି ପ୍ରଭାବ ପ୍ରଭାବିତ ହୋଇଛନ୍ତି, ସେ କଥାରେ ଏଠି ଏ ଭକ୍ତିବିନୋଦ ଠାକୁରଙ୍କର ଏ କଥା କୁହାଯାଉଛି, କପଟ ପନ୍ଥା କହୁଛି, ନା ନା ଯୁକ୍ତି କରିକିରି କହୁଛନ୍ତି, ଦିସ୍ ଇଜ୍ ବାୟୋଲୋଜିକାଲ ନିଡ୍, ବାୟୋଲୋଜିକାଲ ନିଡ୍ ହାଭ୍ ଏ ଲିଟିଲ୍ ସେକ୍ସ ବାୟୋଲୋଜିକାଲ ନିଡ୍, ଭେରି ସ୍କିଲ୍ଫୁଲି ପୁଟିଂ ଫର୍ ଆର୍ଗ୍ୟୁମେଣ୍ଟ ସେଇ ୟେସ୍ ଇଟ୍ସ ଗୋଇଂ ଅନ୍। ତେଣୁ ସେଥିପାଇଁ କପଟ ପନ୍ଥା ବାହାରୁଛି, କୋଳି କୋଳି ପାରିଲେ ଯାଇ ଶୁଦ୍ଧ ବୈଷ୍ଣବ ହେବ, ନା ଶୁଦ୍ଧ ବୈଷ୍ଣବ ହେଇପାରିବନି, ସେଥିପାଇଁ ଆମର କୋଳାକୋଳି ଭାବରେ ଏହାକୁ ପାଳନ କରିବାର କଥା କୁହାଯାଇଛି। ହଁ, ତୁମମାନେ ସାଧାରଣ ଜୀବ, ତୁମେ ଉନ୍ନତ ତ ନୁହଁ, ତୁମର କୃଷ୍ଣ ପିଢ଼ି ଯାହା ହେଇଯିବ, ହଁ ଦେହ ବନ୍ଧନ ଦେହ ଧାରଣାରୁ ମୁକ୍ତ ହେଇଯାଇଛ କି, ଦେହ ଧାରଣାରେ ଅଛ ନା, ଦେହ ଧାରଣାରୁ ବୃଦ୍ଧରେ ଅଛ କି, ହଁ ଦେହ ଧାରଣ ବୃଦ୍ଧରେ ତ ନାହିଁ, ତେଣୁ ଏଗୁଡ଼ା କହିଲେ କି ହବ, ସେଇଥିପାଇଁ କୁହାଯାଇଛି କଡ଼ାକଡ଼ି ସାଧନ ବିଧି ପାଳନ କରିବ, ଉପଯୁକ୍ତ ନାମ ତତ୍ତ୍ୱବିତ୍ ଗୁରୁଙ୍କ ଅଧୀନରେ ଭଜନ କରିବ, ଅଭ୍ୟାସ କରିବ, ଗୁରୁବରାଙ୍କର ସେବା କରିବ, ବା ଶ୍ରବଣ କରିବ, ଏହିପରି ଗୁରୁବରାଙ୍କ କୃପା ଆଣିଲେ କେବେ ଆମେ ହବ, କବେ ହବ ବୋଲ ସୁଦିନ ଆମର, ସେ ସୁଦିନ କେବେ ଆସିବ, ଏଟା କହିଲେ ହେଇଯାଏ ନା, ସେ ତାହେଲେ ଯାଇକିରି କଳି ପ୍ରଭାବକୁ ଏଡ଼େଇବ, ଆଉ ଶୁଦ୍ଧ ବୈଷ୍ଣବ ହବ, ନହେଲେ ଶୁଦ୍ଧ ବୈଷ୍ଣବ କୃଷ୍ଣ ପାଠ ପଢ଼ିଛି, ଏଥିପାଇଁ କଳି ଯୁଗରେ ଯଦିଓ ହରେନାମ ହରେନାମ ନାମ ଇବ କେବଳ କଳ ନାସ୍ତେଇବ ନାସ୍ତେଇବ ଅନ୍ୟଥା ଏ କଥା କୁହାଯାଇଛି। ନାମର ମୁଖ୍ୟ ଫଳ କୃଷ୍ଣ ପ୍ରେମ ତେବେ ଏଗୁଡ଼ାକ ମିଳୁନାହିଁ କାହିଁକି ଆମେ ଆମର ବ୍ୟତିକ୍ରମ ଅଛି ଆମେ ମାନୁନୁ ଠିକ ଠିକଣା କରି ଠିକଣା ଭାବରେ ଆଚରଣ କରୁନୁ ଗୁରୁଙ୍କର ଶାସନ ମାନୁନୁ ଆମେ ଠିକଣା ଶିଷ୍ୟ ହେଇନୁ ସେଥିପାଇଁ ଭକ୍ତି ସିଦ୍ଧା ସରସ୍ୱତୀ ଗୋସ୍ୱାମୀ କୃପା ଯେ କି ଭେରି ପାୱାରଫୁଲ ବୈଷ୍ଣବ ସେ କହିଲେ ନୋ ବଡ଼ି ଇଜ୍ ମାଇଣ୍ଡ ସାହେବ ଏଇଟା କେହି ମୋର ଶିଷ୍ୟ ନୁହଁ ଆଉ କାହାର କଥା କୁହା ଆଉ କାହାର କଥା କୁହା କିଏ ପ୍ରକୃତିରେ ଶିଷ୍ୟ ହେଇଛି ଯେ ସଦ୍ଗୁରୁ ବିରଳ ସଶିଷ୍ୟ ବିରଳ ସେ ସଶିଷ୍ୟ ସେହିପରି ବିରଳ ଏ ସସ୍ କଥା ନାହିଁ ଗୋଟିଏ ସଶିଷ୍ୟ ଉତାରି ପାରିବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ କହିଲେ ଗୋଟିଏ ଶିଷ୍ୟ ଉତାରିବି ତ ମୁଁ ଗୁରୁଗୁରିରେ ସଫଳ ହେଇଛି ବୋଲି ମୁଁ ଭାବିବି ଗୋଟେ ୱାନ୍ ଶିଷ୍ୟ ମୋ ଗୁରୁଗିରି ସଫଳ ହେଇଛି ନୋ ବଡ଼ି ଇଜ୍ ମାଇଣ୍ଡ ସାହେବ ଏଇଟା କେହି ମୋର ଶିଷ୍ୟ ନୁହଁ ଏଇଟା କହିଲେ ପ୍ରକୃତ କଥା ପ୍ରସିଦ୍ଧ କଥା ଏଇଟା କିଏ ଶିଷ୍ୟ ହେଇଛି ଗୋଟା କିଏ ଶିଷ୍ୟ ହେଇଛି ସବୁ ଖାଲି ଢଙ୍ଗ କରିବାକୁ ଆସିଛନ୍ତି ସବୁ ଖାଲି ଆରାମ ପାଇବାକୁ ଆସିଛନ୍ତି ସୁଖ ସୁବିଧା ମିଳିବ ଠିକ୍ ଅଛି ଟିକେ କଷ୍ଟ କହିଲେ ନାହିଁ ଆଜ୍ଞା ଆମର କାମ ଅଛି ମୁଁ ଅସୁସ୍ଥ ଅଛି ଆମ ଶିଖ ଏକ୍ସକ୍ୟୁଜ୍ ଦେଲେଣି ହଁ ଦେନ୍ ଏକ୍ସକ୍ୟୁଜ୍ କମ୍ସ ହଁ ଆଜ୍ଞା ଅସୁସ୍ଥ ଅଛି ଏ ଗଲୁ ସେ ଆଜ୍ଞା ଅସୁସ୍ଥ ଅଛି ଅସୁସ୍ଥ ହେଇଗଲା କ'ଣ କରିବା ଏଡ଼ା ମୋର ବହୁତ କାମ ଅଛି ମୋର ଟାୟାର୍ଡ ଆଇ ଏମ୍ ଭେରି ଟାୟାର୍ଡ ବହୁତ ଟାୟାର୍ଡ ମୁଁ ଯାଇପାରିବି ନା କେତେ ପ୍ଲିନ୍ ହେଇଯାଉଛି ନା ନାଇଁ ମୁଁ ଗଲି କରିବା ବହୁତ ଟାୟାର୍ଡ ମୁଁ ଆଉ ଶୋଇବି ଆଉ ମୁଁ ଯାଇପାରିବି ନା ଏତେ ପ୍ଲି ଆଉ ଶିଷ ଶିଷ କି ଜଣ ଆସୁଛି ହଁ ଏଇ ତ ପରୀକ୍ଷା ହେଇଗଲା ପରୀକ୍ଷାରେ ହାରିଗଲ ହଁ ନା କ'ଣ ପରୀକ୍ଷାରେ ହାରିଗଲ କୃଷ୍ଣ ବଳରାମ ସଞ୍ଜୀବନୀ ମୁନିଙ୍କ ଉପରେ ବ୍ରହ୍ମଚାରୀ ହେଇଥିଲେ ନିଜେ ଗୁଡ଼ାଡ଼ି ଧରିକିରି ଟାଙ୍ଗିଆ ଧରିକି କାଠ ଆଣିବାକୁ ଗଲେ ବନକୁ ହଁ କାହିଁକା ଗୁରୁଙ୍କ ସେବା ଇରେ ଇଚ୍ଛାମୟ ପୁରୁଷ ଯାହାଙ୍କ ଇଚ୍ଛାରେ ସୃଷ୍ଟି ସ୍ଥିତି ପ୍ରଳୟ ହେଇଯାଉଛି ଇଚ୍ଛା କରୁଛ ତ ଇରେ ଶହେ ଟଙ୍କା କି ହଜାର ଟଙ୍କା କାଠ ଆସି ଜମା ହେଇପାରୁଥାନ୍ତା ହାଣିବାକୁ କାହିଁ ଟାଙ୍ଗିଆ ନେଇ କାହିଁ ଯାଇଥାନ୍ତେ ହଁ ମିଅର୍ ହୁଏନି ହଁ ନା ନା ଗୁରୁ ସେବା ଶିଖେଇବେ ହଁ ମମ ବର୍ତ୍ତମାନ ବର୍ତ୍ତନ୍ତେ ଏଇ ମନୁଷ୍ୟ ପାର୍ଥ ସର୍ବସ୍ଵ ହଁ ମୁଁ ନ କରିବି ବହୁ ବାଟ ଧରିନେବେ ସମସ୍ତେ ନା ତ ନିଜେ କରୁଛନ୍ତି ଆଚରଣ କରିକିରି ତାପରେ ଭୟଙ୍କର ଝଡ଼ ହେଲା ତୋଫାନ ହେଲା ବର୍ଷା ହେଲା ଜଳାନ୍ନ ହେଇଗଲା ଗଡ଼ଗଡ଼ି ଚଡ଼ଚଡ଼ି ଆସି ଫେରି ପାରିଲେ ନାହିଁ ଆସନ୍ତି ରାତିରେ ରହିଗଲେ ଗଛ ତଳେ ଛିଡ଼ା ହେଇକିରି ଥରୁଛନ୍ତି କମ୍ପୁଛନ୍ତି ହଁ କମ୍ପୁଛନ୍ତି ଆଉ ଶାନ୍ତି ପନିବୁନି ଆଉ ଚିନ୍ତିତ ହେଉଛନ୍ତି ଆରେ 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 ଆସିପାରିଲେ ନେଇ ପିଲା ଦୁଇଟା ଗଲେ ଆଉ ଏଇ ତ ଦୁର୍ଦିନ ହେଇଗଲା ଭୟଙ୍କର ବର୍ଷା ଗଡ଼ଗଡ଼ି ଚଡ଼ଚଡ଼ି ମାରୁଛି ଅନ୍ଧକାର ରୋଜନୀ କୁଆଡ଼େ ଯିବ କ'ଣ ଜଳ ଆନନ୍ଦ ଚାରିଆଡ଼େ ହେଇଛି କ'ଣ କରାଯିବ ଅପେକ୍ଷା କଲେ ରାତି ପାଇଲା ଟିକେ କମିଲା ଧାଇଁଲେ ଧାଇଁଲେ ଟାଇକି ଟାକି ଜାଣିଲୁ ଛୋଡ଼ୁଛନ୍ତି ହଁ ଥୋଡ଼ୁଛନ୍ତି କୁଣ୍ଢେଇ ପକେଇଲେ ସତ୍ ଶିଷ୍ୟ ତୁମେ ସତ୍ ଶିଷ୍ୟ କାରଣ ଈଶ୍ୱର ହେଉଛି ସମସ୍ତଙ୍କ ପ୍ରିୟ ତୁମେ ଚାଲୁଛ ଶ୍ୱର ଆରାମ ଟିକେ କଷ୍ଟକର ପଡ଼ିଲେ ଆଜ୍ଞା ଆଇ ଆମ ଟାୟାର୍ଡ ଆଇ ଏମ୍ ଶିଖ୍ ୟେସ୍ ଆଇ ଆମ ଟାୟାର୍ଡ ଆଇ ଏମ୍ ଶିଖ୍ ମୁଁ କ୍ଳାନ୍ତ ହେଇଛି ମୁଁ ଔଷଧ ହେଇଯାଇଛି ଆଉ ମୁଁ ଯାଇପାରିବି ନା ଏ କାମଟା କରିପାରିବି ନା ଏଇଟା କୁହାଯାଉଛି କ'ଣ କରିବ ହଁ ଆମ ସ୍ୱର ଆରାମ ଦରକାର ସ୍ୱର ସମସ୍ତଙ୍କ ଅତି ପ୍ରିୟ ମୋ ପାଇଁ ମୋ ସେବା ପାଇଁ ସ୍ୱରକୁ କେତେ ଦୁଃଖ ଦେଇଛ ତେଣୁ ସତ୍ ଶିଷ୍ୟ ହେଉଛି ସଶିଷ୍ୟ ଗୁରୁଙ୍କ ପଦାରବିନ୍ଦରେ ଯେତେବେଳେ ଆତ୍ମନିବେଦନ କରାଯାଏ ଶିଷ୍ୟତେ ଅହଂ ସାଧିମାନ୍ ତ୍ୱାମ୍ ପ୍ରପନ୍ନମ୍ ମୁଁ ଶିଷ୍ୟ ହେଲି ଆପଣଙ୍କର ଶାସନ ଅଧୀନ ହେଲି ମୁଁ ହଁ କାୟ ମନୋବାକ୍ୟ ମୋର କାୟ ମନୋବାକ୍ୟ ଯାହା କିଛି ସବୁ ସମର୍ପଣ କଲି ହଁ ସଂସାର ସମୁଦ୍ର ହିତେ କର ଉଦ୍ଧାର ମୋତେ ସଂସାର ସମୁଦ୍ର ଉଦ୍ଧାର କର ଗୁରୁ ପଦାରବିନ୍ଦରେ ପ୍ରାର୍ଥନା କଲେ ଗୁରୁଙ୍କର ଏଇଟା ସମ୍ପତ୍ତି ହଁ ସରଟା ଯାହା କିଛି କାହ ମନୋବାକ୍ୟ ଯାହା କିଛି କହେ ଗୁରୁଙ୍କ ସମ୍ପତ୍ତି ନା ଆରାମ ଦରକାର ଇଏ ଉପଭୋଗ ଦରକାର ଏଥିରୁ ଟିକେ ଆଞ୍ଚ ହେଲେ ତ ଛାଡ଼ରେ ବାବା ଚଲୋ ବାବା ହେଇପାରିବ ନାଇଁ କିରେ ହଁ କିଏ ଜଣେ ଶିଷ୍ୟ ଅଛନ୍ତି ସେଥିପାଇଁ କହିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପଢ଼ି ପାରିଲେ ଜଣେ ସଶିଷ୍ୟ ତାଥିବ ମୋ ଗୁରୁଗିରି ସଫଳ ହେଇଛି ସେଥିପାଇଁ କହିଲେ ସଦ୍ଗୁରୁ ଯେପରି ଦୁର୍ଲଭ ବିରଳ ସଶିଷ୍ୟ ବିରଳ ଏ ହେଉଛି କଥା ଆଉ କଳିକାଳରେ କେବଳ ଏଇ ହରେ ନାମ ହରେ ନାମ ହରେ ନାମ କେବଳ କଳୁ ନାସ୍ତେଇବ ନାସ୍ତେଇବ ନାସ୍ତେଇବ। कली काले नाम रूपी कृष्ण वो पारो कविराज गोस्वामी धर्म मूल ही भगवान सर्व वेदमय हरि स्मृतन आत्मा प्रसिद्ध सप्तम स्कंद भारत जहाँ अनुष्ठान आत्मा प्रसन्न है से सर्व वेदमय भगवान हरि ही तादृश धर्म मूल व प्रमाण से भगवत तत्वगण विधान मूलक स्मृति अर्थात एकमात्र विधि एतावानेव लोकेस्मिन् पुंसां धर्म परस्मृत भक्ति जोग भगवती तन्नाम ग्रहणादि षष्ठ स्कंद भागवत कहुचे नाम संकीर्तन द्वारा भगवान वासुदेव ठार जे भक्ति जोग ताही जगत रे जीव मान को परम धर्म बोली कहते ए सब तथा आचार्य साधु गुरु आचार्य शास्त्र सिद्धांत तेणु कलिजुग अन्य धर्म ना एकमात्र धर्म हरिनाम संकीर्तन हरे नाम हरे नाम हरे नाम इव केवल कल नास्ते 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 गतिरन्यथा भगवान को दिव्य नाम कीर्तन फल कौन तई भागवत षष्ठ स्कंदरे कहैछि स्तेन श्राप मित्र धृक् ब्रह्महा गुरु तर्पग श्रीराज पितृगोहंता जे च पात कीनो परे सर्वेषांगपी अगपतान ईदम एव सुनुस्कृतम नाम व्याहरण विष्णु जस्तद विषयामति जे स्वर्ण बा अन्य मूल्यवान पदार्थ चोरी करिछि जे मद्यप जे मित्रद्रोही जे ब्रह्महंता किंबा जे गुरुपत्नी हरण करे समस्त पक्षे भगवान विष्णु नाम कीर्तन सर्वोत्तम प्रायश्चित अटे हाँ पुनश्च या मध्य स्त्री हंता राजहंता पितृहंता गोहत्याकारी तथा अन्य समस्त प्रकार पाप कर्म करता व्यक्ति वगैरह सर्वोत्तम प्रायश्चित अटे अन्य प्रायश्चित किसी ना केवल भगवान का नाम कीर्तन कले पापी माने भगवान को दृष्टि आकर्षण करती जे कि भावंती ए व्यक्ति जेहेतु मोर नाम कीर्तन करती तेणु ताकि सुरक्षा देवा मोर कर्तव्य सांकेत्य पारिहास्यम वास्तव एवं हेलनु ये बाबा वैकुंठ नाम ग्रहण अशेषागहरम विदु षष्ठ स्कंद भागवत रे जे भगवान का दिव्य नाम कीर्तन करे तत्क्षणा अनंत पाप प्रतिक्रिया मुक्त हो जाए एपरिक थट्टा प्रयास हो हेड़ हो संगीत परिवेशन स्थल हो सब नाम नामा भाष सांकेत्य पारियास स्तव अवहन चतुर्विध नामा भाष कथा कह जेपर होना कहीं भगवान का नाम कीर्तन कले पाप प्रतिक्रिया मुक्त हो जाए समस्त शास्त्रज्ञ पुणत मान कर पतित स्खलित भग्न संदस्तप्त आहत हरिरीति अव अवसेनाह कुमार नारती जातना जदि कौन व्यक्ति भगवान कर भगवान हरि नाम कीर्तन करे तत्पर मृत्युबरण करे मुसलमान टा क्रोध रे कहे राम गांगा मरीगला मुक्ति पाइला राम कहे क्रोध रे गाली दौर कहे हराम गांगा ସେ ଜାଣି ନାହିଁ ଯେ ରାମ ହେଉଛି ଭଗବାନଙ୍କ ନାମ କ୍ରୋଧରେ କହୁଛି ଆରେ ମରିଗଲା ମରିଗଲା ବୁଝିପାରିଲା ଏଇଟା କଥା नाम कीर्तन करी मृत्यु बरण करे पापी है जाए सुधा पाप प्रतिज्ञा मुक्त हो जाए। ये सब तथा आचार्य साधु गुरु आचार्य शास्त्र सिद्धांत तेणु कलिजुगर अन्य धर्म ना एकमात्र धर्म हरिनाम संकीर्तन हरे नाम हरे नाम हरे नाम केवल कलौ नास्ते 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 कथिरन्यथा।